ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ 51,000 ଅଧିକା ପ୍ରାର୍ଥୀଙ୍କୁ ବାଣ୍ଟିବେ ନିଯୁକ୍ତି ପତ୍ର। ଭୁବନେଶ୍ୱର ହେବାରକେ ଥିବା ନିଯୁକ୍ତି ମେଳାଥି ଯୋଗ ଦେବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ। ରାଜ୍ୟ ବେଦାନ୍ତ ଗ୍ରୁପ୍ ତରଫୁ ପାଖାପାଖି 1,00,000 କୋଟି ଟଙ୍କା ହେବା ପୁଞ୍ଜିନିବେଶ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିକରି ଆଲୋଚନା କଲେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଆଇବାକାଲ ହେଉଛି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ। ଆଉ ସ୍ମାର୍ଟ ଆଉ ସ୍ଥାୟୀ ସହରାଞ୍ଚଳ ନିର୍ମାଣ ଲକ୍ଷ୍ୟଟି ଭୁବନେଶ୍ୱରର ମୂଳ ହେଲା ଦୁଇଦିନିଆ ସହରାଞ୍ଚଳ ସମ୍ମିଳନୀ। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ 51,000 ଅଧିକା ନୂଆକରି ଚାକିରି ପାଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ। ଏଥିଲାଗି ଦେଶର 40 ଜାଗାର ନିଯୁକ୍ତି ମେଳାର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଭାସୀ ଜରିଏ ଏସବୁ ମେଳାଥି ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟବାର ସହିତ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏ ଅବସରରେ ଭୁବନେଶ୍ୱର ରେଲ୍ ଅଡିଟୋରିୟମ୍ନ ହେବାରକେ ଥିବା ନିଯୁକ୍ତି ମେଳାଥି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେବେ। ଡାକ ବିଭାଗ ସହିତ କେନ୍ଦ୍ର ସରକାରଙ୍କ ଭିନ୍ ଭିନ୍ ବିଭାଗଥି ନୂଆକରି ଚାକିରି ପାଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯିବ। ସେନ୍ତା କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗନ ଚେନ୍ନାଇନ ହେବାରକେ ଥିବା ନିଯୁକ୍ତି ମେଳାଥି ଉପସ୍ଥିତ ରହିବେ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ରାଓ ଯାଦବ ମଦୁରାଇ ନିଯୁକ୍ତି ମେଳାଥି ଯୋଗ ଦେଇକରି ନିଯୁକ୍ତି ପତ୍ର ବାଣ୍ଟିବେ। ରାଇଜେ ଆଇବା ଦିନେ ବେଦାନ୍ତ ଗ୍ରୁପ୍ ତରଫୁ ପାଖାପାଖି 1,00,000 କୋଟି ଟଙ୍କା ପୁଞ୍ଜିନିବେଶ କରାଯିବା। ଇତାର ଜରିଏ 1,00,000 ଅଧିକା ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫୁ ସୂଚନା ମିଳିଛି। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଉ ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ଭିତରେ ଆଜି ହୋଇଥିବା ଆଲୋଚନାଥି ଇ ବାବଦେ ନିଷ୍ପତ୍ତି ନିଆଯାଇଛି। ବୈଠକର ସୂଚନା ଅନୁସାରେ ପୂର୍ଥିର ମେଟାଲ ଭାଲ୍ୟୁ ଚେନ୍ଥି ଓଡ଼ିଶାର ସ୍ଥିତିକେ ବର୍କସ କରବା ଲାଗି କେନ୍ଦୁଝରଠାରେ 2,000 କୋଟି ଟଙ୍କା ଖର୍ଚ୍ଚାଥି ଗୋଟିଏ ଅତ୍ୟାଧୁନିକ ଫେରୋ ଏଲୋଏଜ୍ କାରଖାନା ସ୍ଥାପନା କରାଯିବା। ସେନ୍ତା ବେଦାନ୍ତ ତରଫୁ ରାଇଜେ ନୂଆ ଆଲୁମିନିୟମ ପାର୍କ ସ୍ଥାପନା ହେବା। ଝାରସୁଗୁଡ଼ାନ ଥିବା ଆଲୁମିନିୟମ କାରଖାନା ପାଖେ ଆଉ ଗୋଟିଏ ନୂଆ ଆଲୁମିନିୟମ ପାର୍କ ସ୍ଥାପନା କରାଯିବା। ଇତାର ସାଙ୍ଗେ ରାଜ୍ୟ ସରକାର ଓଡ଼ିଶାର ଯେନ୍ ଜାଗାନ ଜମି ଦେବେ ସେନ ଆଉ ଗୋଟିଏ ଆଲୁମିନିୟମ ପାର୍କ ସ୍ଥାପନା କରାଯିବା ବୋଲି ସୂଚନା ମିଳିଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ପରିକଳ୍ପନାର ସଫଲ ରୂପାୟନ ଲାଗି ପ୍ରତିଶ୍ରତିବଦ୍ଧ। ଆନ୍ ଭିଭିଭୂମିର ବିକାଶ ଓ ବେଦାନ୍ତ ବାଗିର କମ୍ପାନୀର ପୁଞ୍ଜି ବିନିଯୋଗ ଜରିଏ ଓଡ଼ିଶା ସରକାର ଏ ଲକ୍ଷ୍ୟ ହାସଲ କରିପାରିବେ। ବୈଠକଟି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସହିତ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସାରା ଦେଶେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବନାବାରକେ ନେଇକରି ଭାରତୀୟ ନିର୍ବାଚନ ଆୟୋଗ ଇସିଆଇଙ୍କ ତରଫୁ ନୂଆଦିଲ୍ଲୀନ ଚାଲିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀ ଆଜି ଉଦ୍ଯାପିତ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମ୍ମିଳନୀଟି ଏସ୍ଆଇଆର୍କେ ନେଇକରି ସବୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ତୟାରୀ ବାବଦେ ମୂଲ୍ୟାଙ୍କନ କରାଯାଇଛି। ଯେତେ ଜଲ୍ଦି ହେବା ଏସ୍ଆଇଆର୍ ଚୂଡ଼ାନ୍ତ କରବାରକେ ନିର୍ବାଚନ ଆୟୁକ୍ତ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ମିଳନୀଟି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 26 ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 127 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800117800 ଡାଏଲ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା କାଲ ତକ୍ ନିଜର ମତାମତ ଦେଇପାରିବେ। ଭୁବନେଶ୍ୱରଠାରେ ଇଣ୍ଡିଆନ୍ ରୋଡ୍ କଂଗ୍ରେସ ଆଇଆର୍ସିର 84 ନମ୍ବର ଅଧିବେଶନ ହେବା। ଇଥି କେନ୍ଦ୍ର ସଡ଼କ ଆଉ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଅଧିବେଶନଟି ରାସ୍ତା ତିଆରି, ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ, ଶିଳ୍ପ, ଖଣି, ହସ୍ତଶିଳ୍ପ, ହସ୍ତତନ୍ତ, କୃଷି ବାଗିର କ୍ଷେତ୍ରଥି ଓଡ଼ିଶାକେ ଗୋଟିଏ ଆଗଧାଡ଼ି ରାଜ୍ୟ ଭାବେ ଉପସ୍ଥାପନ କରାଯିବା। ଇତାର ପରିଚାଳନା ଲାଗି 18 କମିଟି ଗଠନ କରାଯାଇଛି। ଇଥି ସାରା ଦେଶନୁ ପାଖାପାଖି 2,000 ଆଇଆର୍ସି ପ୍ରତିନିଧି ଯୋଗ ଦେବେ। ଓଡ଼ିଶାନ 6 ନମ୍ବର ଥର ଲାଗି ଆଇଆର୍ସିର ବାର୍ଷିକ ଅଧିବେଶନ ଆୟୋଜନ କରାଯାଉଛି। ଅଧିବେଶନ ଆଇବା ମାସ 7-10 ତାରିଖ ତକ୍ ହେବା ବୋଲି ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଆଇବାକାଲ ହେଉଛି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ। ଦାଖଲ ହୋଇଥିବା ପ୍ରାର୍ଥୀପତ୍ରମାନଙ୍କ ଯାଞ୍ଚ ପ୍ରକ୍ରିୟା ଗଲାକାଲ ଶେଷ ହୋଇଛି। ନାମାଙ୍କନ ପତ୍ର ଦାଖଲ କରିଥିବା 19 ଜଣଙ୍କ ଭିତରୁ 5 ଜଣଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଛି। ଏହା ଦେତକ 14 ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନଥି ରହିଛନ୍ତି।
ବିଧାନସଭା ପାଇଁ ଅନୁଷ୍ଠିତ ହେଉଥିବା ଉପନିର୍ବାଚନକୁ ଅନୁଧ୍ୟାନ କରାଗଲେ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ମୋଟ 19 ଜଣ ପ୍ରାର୍ଥୀ ମଧ୍ୟରୁ 14 ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ବଳବତ୍ତର ରହିଛି। 5 ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀତ୍ୱ ନାକଚ ହୋଇଅଛି। 3 ପ୍ରମୁଖ ଦଳ ଯେଉଁଟାକି ବିଜୁ ଜନତା ଦଳରୁ ସ୍ନେହାଙ୍ଗିନୀ ଚୋରିଆ, ଭାରତୀୟ ଜନତା ପାର୍ଟିରୁ ଜୟ ଢୋଲକିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀଙ୍କର ପ୍ରାର୍ଥୀପତ୍ର ବଳବତ୍ତର ରହିଥିବା ବେଳେ ଅନ୍ୟ 3 ଜଣେ ସମାଜବାଦୀ ପାର୍ଟିରୁ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳ ସୁକଧର ଦନ୍ସେନା ଏବଂ 8 ଜଣ ସ୍ୱାଧୀନ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ବଳବତ୍ତର ରହିଛି। ଆକାଶବାଣୀ ସମାଚାର ପାଇଁ ନୂଆପଡ଼ାରୁ ତପନ ରଞ୍ଜନ ଦାସ।
ସେଆଡ଼େ ନିର୍ବାଚନ ତାରିଖ ପାକେ ଆସୁଥିବାର ବେଲ୍କେ ନୂଆପଡ଼ାନ ରାଜନୈତିକ ଉଷ୍ନାକି ଭିଲ୍ ଜୋରଦାର ହୋଇଯାଇଛି। ପ୍ରାର୍ଥୀମାନେ ଭୋଟରମାନଙ୍କର ବିଶ୍ୱାସ ଜିତିବାର ଲାଗି ଜୋରଦାର ଚେଷ୍ଟା ଚଳାଇଛନ୍। ନୂଆପଡ଼ା ଗସ୍ତରେ ଥିବା ବିଜେପି ରାଜ୍ୟ ସଭାପତିଙ୍କର ଉପସ୍ଥିତି ଆଜ ଦଳର ଗୋଟିଏ ମିଶ୍ରଣ ପର୍ବ ହୋଇଥିଲା। ସେଆଡ଼େ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବଞ୍ଜାରୀ ଦେବୀ ମନ୍ଦିରନ ଦେବୀଙ୍କୁ ପୂଜା କରିକି ପ୍ରଚାର ଅଭିଯାନ ମୂଲ କରିଛନ୍। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସହିତ ଦଳୀୟ ନେତାମାନେ ଆଜ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଲୋକଙ୍କର ବିଶ୍ୱାସ ଜିତିବାର ଲାଗି ଚେଷ୍ଟା କରିଛନ୍। ରାଜ୍ୟ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ ଭୁବନେଶ୍ୱରଠାରେ 2 ସହରାଞ୍ଚଳ ସମ୍ମିଳନୀ ଉଦ୍ଘାଟିତ ହୋଇଛି। ଇତାର ଜରିଏ ଓଡ଼ିଶାର ସହରମାନଙ୍କୁ ସ୍କାର୍ଟ, ସମାବେଶୀ ଆଉ ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ଦିଗେ ଆଗ୍କେ ନେବାରକେ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାରଙ୍କ 2036 ବିକଶିତ ଓଡ଼ିଶା ଆଉ 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଦିଗେ ଏହି ସମ୍ମିଳନୀ ଗୋଟିଏ ରଣନୈତିକ ପଦକ୍ଷେପ ବୋଲି କୁହାଯାଉଛି। କାର୍ଯ୍ୟକ୍ରମଟି ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଯୋଗ ଦେଇକରି ରାଜ୍ୟ ସହରାଞ୍ଚଳ ବିକାଶ ରୋଡ୍ମ୍ୟାପ୍ ଆଉ ଭବିଷ୍ୟତ ଲାଗି ତିଆର ସହର ବନାବା ଲାଗି ସହଯୋଗୀ ଶାସନ, ନାଗରିକ କୈନ୍ଦ୍ରିକ ଯୋଜନା ଆଉ ବୈଷୟିକ ଜ୍ଞାନକୌଶଳ ଉପରେ ଜୋର୍ ଦେଇଛନ୍। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା କ୍ଷେତ୍ରଟି ନୂଆ ପରୀକ୍ଷା ବ୍ୟବସ୍ଥା ଆଉ ମୂଲ୍ୟାଙ୍କନର ପ୍ରକ୍ରିୟା ଲାଗୁ କରିଛନ୍। ଜାତୀୟ ଶିକ୍ଷାନୀତି 2020 ଆଉ ଜାତୀୟ ପାଠ୍ୟକ୍ରମ ଢାଞ୍ଚା 2023 ଆଧାରିତ 5 ଆଉ 8 ଶ୍ରେଣୀ ବାର୍ଷିକ ପରୀକ୍ଷା ମୂଲ୍ୟାଙ୍କନକେ ନେଇକରି ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ଆଧାରିତ ପରୀକ୍ଷା ଲାଗି ପ୍ରସ୍ତୁତି ଉପରେ ଏଥି ଜୋର୍ ଦିଆଯାଇଛି। ପରୀକ୍ଷା ଢାଞ୍ଚା ଆଉ ମୂଲ୍ୟାଙ୍କନ ପ୍ରକ୍ରିୟା ଲାଗି ଜିଲ୍ଲା ଶିକ୍ଷା ତାଲିମ ପ୍ରତିଷ୍ଠାନର କର୍ମକର୍ତ୍ତାମାନଙ୍କୁ ତାଲିମ ଦିଆଯିବା, ମାର୍ଗଦର୍ଶିକା ଠିକ୍ ଭାବେ କାର୍ଯ୍ୟକାରୀ କରିବା ଲାଗି ଓଡ଼ିଶା ବିଶ୍ୱବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ କାର୍ଯ୍ୟକ୍ରମ ଓସେପାକେ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାସ୍ତରୀୟ ପ୍ରଶ୍ନପତ୍ର ତିଆରି ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ହୋଇଥିବା ଜିଲ୍ଲାସ୍ତରୀୟ ତତ୍ତ୍ୱାବଧାନ କମିଟି ତଦାରଖ କରିବା ବୋଲି ମାର୍ଗଦର୍ଶିକା କୁହାଯାଇଛି। କାର୍ତ୍ତିକ ମାସର ଉଜ୍ଜଲ ପଖର ଦ୍ୱିତୀୟା ତିଥି ଅବସରରେ ଆଜ ଯମ ଦ୍ୱିତୀୟା ଆଉ ଭାତୃଦ୍ୱିତୀୟା ପାଳନ କରାଯାଉଛି। ଭାଇର ମଙ୍ଗଲ କାମନା କରିକି ବହେନମାନେ ଇ ଅବସରରେ ଯମଙ୍କର ଆଶୀର୍ବାଦ କାମନା କରସନ୍। ଶ୍ରୀକ୍ଷେତ୍ର ପୁରୀନ ଆଜ ଜମ୍ବେଶ୍ୱର ମହାଦେବଙ୍କର ଦର୍ଶନ ଲାଗି ଶ୍ରଦ୍ଧାଳୁମାନଙ୍କର ଜବର ଭିଡ଼ ହୋଇଛି। ପରମ୍ପରା ଅନୁସାରେ ଯମଦେବତାଙ୍କର ପୂଜା ଉତ୍ତରୁ ଯମୁନାଙ୍କୁ ପୂଜା କରିବାର ବିଧି ରହିଛି। ଇ ଦିବସ ପାଳନ ଅବସରରେ ବହେନମାନେ ନିଜର ଭାଇମାନଙ୍କୁ ପୂଜା କରିକି ଖାଇବାର ଦର ବନେଇକରି ଖୁଆବାର ପରମ୍ପରା ରହିଛି। ବଲାଙ୍ଗୀର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଆଉ ଚିକିତ୍ସାଳୟନ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗ ଦେଇକରି ସାଇବର ଠକମାନଙ୍କନୁ ସତର୍କ ରହିବାରକେ ପରାମର୍ଶ ଦେଇଛନ୍। ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜି ଭିଲ୍ ଯୋଗ ଦେଇଥିଲେ। ଏହି ଅବସରରେ ଗୋଟିଏ ସଚେତନତା ରଥକେ ଜିଲ୍ଲାପାଳ ଆଉ ଏସ୍ପି ଶୁଭାରମ୍ଭ କରିଥିଲେ। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଧନ ପାହାଡ଼ ତଲେ କଲରା ପତରିଆ ବାଘ ଦେଖାଯିବାରୁ ଜଙ୍ଗଲ ପାଖେ ରହୁଥିବା ଲୋକେ ଡରିକି ରହିଛନ୍। ଜଙ୍ଗଲ ପାଖେ ହାତୀମାନେ ଭିଲ୍ ଥିବାର ଜଣାପଡ଼ିଛି। ଖବର ପାଇକରି ବନ ବିଭାଗ ତରଫ ବାଘ ଆଉ ହାତୀମାନଙ୍କର ଗତିବିଧି ଉପରେ ନଜର ରଖାଯାଇଛି। ଗୁଜରାତର ସୁରଟଠାରେ ଅନ୍ତର୍ଜାତୀୟ କୁଡ଼ୋ ସଂଘ ଜାତୀୟ ଭାରତୀୟ ଶାଖା ତରଫ ଆଇବାକାଲିଠାରୁ 16 ଜାତୀୟ କୁଡ଼ୋ ପ୍ରତିଯୋଗିତା ହେବା। ଏଥି ଓଡ଼ିଶାର 45 ପ୍ରତିଯୋଗୀ ଭାଗ ନେଇଛନ୍। ପ୍ରତିଯୋଗିତା ଆଇବା 31 ତାରିଖ ତକ୍ ଚାଲବା। ଭିନ୍ଭିନ୍ କୋର୍ଟନ ବିଚାରାଧୀନ ଥିବା ଇ ଚାଲାଣ ପ୍ରତ୍ୟାହାର କରିବାର ପଦ୍ଧତି ଆଉ ସରକାରଙ୍କୁ ସୁପାରିଶ କରିବା ଲାଗି ଆଇବାକାଲି ଗୋଟିଏ ବୈଠକ ହେବା। ଆଇନ ବିଭାଗର ପ୍ରମୁଖ ସଚିବଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନ ହେବାରକେ ଥିବା ବୈଠକଟି ଧାର୍ଯ୍ୟ ସମୟ ଭିତରେ ସମାଧାନ ନାହିଁ ହୋଇପାରିଥିବା ଇ ଚାଲାଣ ବାବଦ ମାମଲା ଉପରେ ଆଲୋଚନା କରାଯିବ। ପାଣିପାଗ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଆଉ ତାର ପାଖର ଦକ୍ଷିଣ ଆଣ୍ଡାମାନ ସାଗରନ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଆଗ୍କେ ବଢ଼ୁଛି। ଇତାର ବଲେ ଆଇବାକାଲି ଦକ୍ଷିଣ ପୂର୍ବ ଆଉ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା। ଏଇଟା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଗତି କରବା। ଇତାର ବଲେ ରାଜ୍ୟର କେତେଟା ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏଥିଲାଗି ଆଇବା 24 ଭିତରେ କଳାହାଣ୍ଡି ସହିତ 12 ଜିଲ୍ଲାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି 51,000 ଅଧିକା ପ୍ରାର୍ଥୀଙ୍କୁ ବାଣ୍ଟିବେ ନିଯୁକ୍ତି ପତ୍ର। ଭୁବନେଶ୍ୱର ହେବାରକେ ଥିବା ନିଯୁକ୍ତି ମେଳାଥି ଯୋଗଦେବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ। ରାଜ୍ୟ ବେଦାନ୍ତ ଗ୍ରୁପ୍ ତରଫ ପାଖାପାଖି 1,00,000 ଟଙ୍କା ହେବା ପୁଞ୍ଜିନିବେଶ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିକରି ଆଲୋଚନା କଲେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଆଇବାକାଲି ହେଉଛି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ। ଆଉ ସ୍କାର୍ଟ ଆଉ ସ୍ଥାୟୀ ସହରାଞ୍ଚଳ ନିର୍ମାଣ ଲକ୍ଷ୍ୟ ଭୁବନେଶ୍ୱର ନ ହେଲା ଦୁଇଦିନିଆ ସହରାଞ୍ଚଳ ସମ୍ମିଳନୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।